ଗଳ୍ପ ଶେଷ ସନ୍ତକ। ମାଇଲ ମାଇଲ ଦୂରତା ଥିବା ସତ୍ତ୍ୱେ ବି ଗଢ଼ି ଉଠିଥିଲା ସୋସିଆଲ ମିଡ଼ିଆ ସାଇଟ୍ରେ ଆକାଶ ଓ ସାଗରିକା ମଧ୍ୟରେ ଏକ ବନ୍ଧୁତା। ସେଇ ବନ୍ଧୁତାକୁ ପ୍ରେମର ନାମ ଦେବାରେ ବେଶୀ ସମୟ ଲାଗିନଥିଲା ଦୁହିଁଙ୍କୁ। ଧୀରେ ଧୀରେ ଏଇ ବନ୍ଧୁତା ସମୟ ସାଥିରେ ନିଜକୁ ପ୍ରେମର ରଙ୍ଗରେ ରଙ୍ଗେଇ ନେଇ ସାରିଥିଲା। ବେଶ କିଛି ଦିନ ପାର୍କ, ଫିଲ୍ମ, ବୁଲାବୁଲି, ପରସ୍ପର ସହ ଟାଇମ୍ ସ୍ପେଣ୍ଡ ଭିତରେ ସମୟ କଟିଯାଉଥିଲା। କିନ୍ତୁ ପ୍ରକୃତିର ନିୟତ ଥିଲା କି ଭାଗ୍ୟର ବିଡ଼ମ୍ବନା ଜଣାନାହିଁ, କିନ୍ତୁ ତାଙ୍କ ସମ୍ପର୍କ ଭିତରେ ଦେଖାଦେଲା ଏକ ଛୋଟ ଛୋଟ ଝଗଡ଼ା। ସେଇ ଛୋଟ ଛୋଟ ଝଗଡ଼ା ଧୀରେ ଧୀରେ ବଡ଼ ହେବାକୁ ଲାଗିଲା ଆଉ ସେ ଦୁହିଁଙ୍କ ସମ୍ପର୍କ ମଧ୍ୟରେ ସତେ ଯେପରି ଏକ ପୂର୍ଣ୍ଣଛେଦଟିଏ ପଡ଼ିଗଲା। ନା ଫୋନ୍ କଲ୍, ନା ମେସେଜ୍, ନା ଚାଟିଂ, ଏମିତିକି ସୋସିଆଲ ମିଡ଼ିଆରେ ଦୁହେଁ ଦୁହିଁଙ୍କୁ ବ୍ଲକ୍ ମଧ୍ୟ କରିଦେଲେ। ଏମିତି କିଛି ଦିନ ବିତିଗଲା। ହଠାତ୍ ସାଗରିକା ଟିଭି ଅନ୍ କରିଦେଇ ରୋଷେଇ ଘରେ ନିଜ ପାଇଁ ଚା ତିଆରି କରୁଥାଏ। ଟିଭିରେ ଗୀତଟିଏ ବାଜିଲା, ମେହଫିଲ୍ ମେ ତେରି କେହେତେ କିସି ସେ। ଏ ଗୀତଟିକୁ ଶୁଣିବା ମାତ୍ରେ ହିଁ ସାଗରିକା ମନରେ ଏକ ସିଂହରଣଟିଏ ଖେଳାଇଦେଲା। ସେ ବାଧ୍ୟ ହୋଇଗଲା ପୁରୁଣା ଦିନଗୁଡ଼ିକୁ ପୁଣି ଥରେ ମନେ ପକାଇବା ପାଇଁ। ତାର ମନେ ପଡ଼ିଗଲା କେମିତି ଆକାଶ ଏ ଗୀତଟିକୁ ସବୁବେଳେ ତା ପାଇଁ ଗାଉଥିଲା ଆଉ ସେ ଲାଜେଇ ଯାଉଥିଲା। ଗ୍ୟାସ୍କୁ ଅଫ୍ କରି ଧାଇଁଗଲା ବେଡ଼ରୁମ୍ ଭିତରକୁ। ଆକାଶ ଦେଇଥିବା ସେଇ ପ୍ରେମପତ୍ରଟିକୁ ଟିକେ ଦେଖିବା ପାଇଁ, ପଢ଼ିବା ପାଇଁ, ଆଉ ଆକାଶର ଅନୁପସ୍ଥିତିରେ ବି ତା ଉପସ୍ଥିତିକୁ ଟିକେ ଅନୁଭବ କରିବା ପାଇଁ। ବହୁତ ଖୋଜିଲା, ଡ୍ରୟର, ବେଡ୍ ପାଖ, ପଢ଼ା ଟେବୁଲ, ଏମିତିକି ଘରର କୋଣ ଅନୁକୋଣ, କିନ୍ତୁ କିଛି ପାଇଲା ନାହିଁ। ବୋଧେ ସେ ହଜାଇ ଦେଇଥିଲା ସେଇ ଦ୍ୱିଭର୍ତ୍ତ ବିଶିଷ୍ଟ ଚିଠିଟାକୁ। ବୋଧେ ସବୁଦିନ ପାଇଁ ଆକାଶଙ୍କ ପରି ସେ ସେଇ ଚିଠିଟିକୁ ମଧ୍ୟ ହଜାଇ ଦେଇସାରିଥିଲା ନିଜ ଜୀବନ। ଶେଷ ସନ୍ତକ ନା ରହିଲା, ନା ଆକାଶ ଆଉ ସାଗରିକାର ସମ୍ପର୍କ ରହିଲା, ବାସ୍ ସ୍ମୃତି ସ୍ମୃତି ଆଉ ସ୍ମୃତି।